ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକାଲି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ପଦ୍ମ ପୁରସ୍କାର ଦେଇଛନ୍। ଏଥି ଦୁଇଜଣଙ୍କୁ ପଦ୍ମବିଭୂଷଣ, 9 ଜଣଙ୍କୁ ପଦ୍ମଭୂଷଣ ଆର୍ 56 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି। ସେମାନଙ୍କ ଭିତରେ ଓଡ଼ିଶାର ବରଗଡ଼ ଜିଲ୍ଲାର ବରପାଲି ବ୍ଲକ କୁମ୍ଭାରୀ ଗାଁର ଶବ୍ଦ ନୃତ୍ୟଶିଳ୍ପୀ ଗୁରୁ ଭାଗବତ ପ୍ରଧାନ ଆର୍ ଭୁବନେଶ୍ୱର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଛନ୍। କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଶିକ୍ଷା ବାଗି ଭିନ୍ ଭିନ୍ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷମାନଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଶ୍ରୀ ମୋଦି ଆଜି ଭୁବନେଶ୍ୱର ପହଞ୍ଚିକରି ସଞ୍ଜବେଳା ଗୋଟିଏ ରୋଡ୍ ଶୋ'ଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦିଙ୍କ ରୋଡ୍ ଶୋ' ମାଷ୍ଟର କ୍ୟାଷ୍ଟିନ୍ ଛକନୁ ବାହାରିକରି ବାଣୀବିହାର ତକ୍ ଯିବା। ଏଥିଲାଗି କମିଶନରେଟ୍ ପୁଲିସ୍ ତରଫୁ 55 ପ୍ଲାଟୁନ୍ ପୁଲିସ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ଇତାର ସହିତ 350 ଜଣ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍। ସେନ୍ତା ଆଇବାକାଲ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସକାଳ 9 ବଜେ ଫୁଲବାଣୀ ଷ୍ଟାଡିୟମ୍ନ ଗୋଟିଏ ନିର୍ବାଚନୀ ସଭାତି ଯୋଗଦେବେ। ଇତା ଋତୁରୁ ଦିନର 11 ବଜେ ବଲାଙ୍ଗୀର ପଥରଚେପା ପଡ଼ିଆନ ଆର୍ ଦିନର 12 ବଜେ ବରଗଡ଼ର ବିକାଶ ଭିଣ୍ଟେଜ୍ଠାରେ ନିର୍ବାଚନୀ ସଭାତି ଯୋଗଦେବାର କାର୍ଯ୍ୟସୂଚୀ ରହିଥିବାର ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକେ ନଜରଥି ରଖିକରି ଏହି ସବୁ ଜାଗାମାନଙ୍କେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ଗଲାକାଲି ବାହାରିଛି। ବିଜେଡି ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 9ଟା ସଂକଳ୍ପ ଥିବା ନିର୍ବାଚନୀ ଇସ୍ତାହାରକେ ଉନ୍କୋଚନ କରିକରି କହିଛନ୍ତି ଯେ 2034 ମସିହା ତକ୍ ରାଜ୍ୟକେ ସମୃଦ୍ଧ ଆର୍ ସଶକ୍ତ ଲକ୍ଷ୍ୟଟି ତାଙ୍କର ଦଳ କାମ କରବା। ରାଜ୍ୟର ଲୋକକୁ 100 ୟୁନିଟ୍ ତକ୍ ମାହାଲିଆ ବିଜୁଳି ଯୋଗାଇ ଦିଆଯିବା ବୋଲି ଇସ୍ତାହାରଟି କୁହାଯାଇଛି। ସେନ୍ତା ମଧ୍ୟବିତ୍ତ ପରିବାରକେ ଘର ବନାବାରକେ କମ୍ ସୁଧତି 20 ଲକ୍ଷ ଟଙ୍କା ଋଣ, ମିଶନ ଶକ୍ତି ମହିଳାମାନଙ୍କୁ ପେନ୍ସନ୍, 15 ଲକ୍ଷ ତକ୍ ସୁଧ ମୁକ୍ତ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଥି ମଧ୍ୟବିତ୍ତ ଆର୍ ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ଖେପ୍ ଖେପ୍ କରି ସାମିଲ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍। ସେ ଇସ୍ତାହାର ଘୋଷଣା କରିକରି ଆହୁରି କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ଆର୍ ଗବେଷଣା, ଅଧ୍ୟୟନ ଆର୍ ଅନୁସନ୍ଧାନ ଲାଗି 25 କୋଟି ଟଙ୍କାର କର୍ପସ୍ ପାଣ୍ଠି ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ସ୍ଥାପନା ହେବା, ଫି ବଛ ରାଇଜେ କଳିଙ୍ଗଶ୍ରୀ ଆର୍ କଳିଙ୍ଗ ଭୂଷଣ ପୁରସ୍କାର ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଜି ବୈଶାଖ ମାସର ଉଜ୍ଜଲ ପଖର ଅକ୍ଷି ତୃତୀୟା। ଚାଷୀମାନେ ଖରିଫ୍ ଚାଷ ଲାଗି ନିଜ ନିଜର ଜମିନ୍ତି ଅକ୍ଷିମୁଠି ଛୁଇଁଛନ୍। ଏ ଅବସରରେ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ରଥ ତିଆରି କାମ ଭିଲ୍ ମୂଲ ହେବା। ଆଜିଠାନୁ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଆଉ ନୀଳାଦ୍ରି ବିଜେ ଲାଗି ପ୍ରସ୍ତୁତି ମୂଲ ହେସି। ସେନ୍ତା ପୁରୀନ 21 ଦିନିଆ ଚନ୍ଦନ ଯାତ୍ରା ଭିଲ୍ ମୂଲ ହେବା। ଅକ୍ଷୟ ତୃତୀୟା ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସବୁ ପ୍ରକାର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଚନ୍ଦନ ଯାତ୍ରା ଲାଗି ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଆର୍ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀନ ଚାପ ଖେଳିବେ। ସେନ୍ତା ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଲୁଠା ପରବ ଆଜି ହେବା। ମା ପାର୍ବତୀଙ୍କର ପିତାମାତା ଆଉ ପ୍ରଭୁ ଶିବଙ୍କର ପିତାମାତା ସହିତ ପୂଜାରୀକେ ନେଇକରି ଥାଲୁଠା ପରବ ହେବା। ଏଥିଲାଗି ମହାଦେବ ଗୁଡ଼ିମାନଙ୍କେ ଜୋରଦାର ତୟାରୀ ଚାଲିଛେ। ରଥଯାତ୍ରା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଦରବାର ଅଳଙ୍କାର ଗନ୍ତି କରାଯିବା ବୋଲି ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି ତଦାରଖ କମିଟି ନିଷ୍ପତ୍ତି ନେଇଛି। ରଥଯାତ୍ରା ବେଳେ ଶ୍ରୀମନ୍ଦିରକେ ଭକ୍ତମାନେ ନାଇଁ ଆସୁଥିବାରୁ ଏ ସମୟଟି ରତ୍ନଭଣ୍ଡାର ଦରବ ଆର୍ ଅଳଙ୍କାର ଗନ୍ତି କରବା ଠିକ୍ ସମୟ ଆଏ ବୋଲି କମିଟି ତରଫୁ କୁହାଯାଇଛି। ଇତାର ସହିତ ଗନ୍ତି ପ୍ରକ୍ରିୟାଥି ନୂଆ ଜ୍ଞାନ କୌଶଳକେ ବ୍ୟବହାର କରବାରକେ ବୈଠକଟି ଆଲୋଚନା ହୋଇଥିଲା। କମିଟିର ଅଧ୍ୟକ୍ଷ ଆର୍ ସୁପ୍ରିମକୋର୍ଟର ଆଘର ବିଚାରପତି ଜଷ୍ଟିସ୍ ଅରିଜିତ ପସାୟତଙ୍କ ଅଧ୍ୟକ୍ଷତାଟି ହୋଇଥିବା ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି ତଦାରଖ କମିଟିର 2 ନମ୍ବର ବୈଠକ ଗଲାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ହୋଇଯାଇଛି। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଆର୍ ଏଏସ୍ଆଇ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରିଚାଳିତ 10 ଆର୍ 12 କ୍ଲାସ୍ ପରୀକ୍ଷାଫଳ ଆଇବା 20 ତାରିଖ ଉତାରୁ ବାହାରବା। ଏ ବାବଦେ ବୋର୍ଡ ତରଫୁ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ସେଆଡ଼େ ଇ ବଛର ମେରିଟ୍ ଲିଷ୍ଟ ନାଇଁ ବାହାରେ। ଦେଶର ମୋଟ 39 ଲକ୍ଷ ଛାତ୍ରଛାତ୍ରୀ 10 ଆର୍ 12 କ୍ଲାସ୍ ପରୀକ୍ଷା ଦେଇଛନ୍। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଲାକାଲି ଭୁବନେଶ୍ୱରର 56 ଜଣ ଆଇପିଏସ୍ ଶିକ୍ଷାନବିଶମାନଙ୍କୁ ନିର୍ବାଚନ ପରିଚାଳନାର ଭିନ୍ ଭିନ୍ ଦିଗ୍ ବାବଦେ ଜଣାଇଛନ୍। ଏହି ଶିକ୍ଷାନବିଶମାନେ ରାଜ୍ୟର 8ଟା ମାଓପ୍ରବଣ ଇଲାକାନ ନିର୍ବାଚନ ଡ୍ୟୁଟିଥି ସାମିଲ ହେବେ। ମାଓପ୍ରବଣ ଇଲାକାନ ନିର୍ବାଚନ ଲାଗି କେନ୍ ସବୁ ଖାସ୍ ବ୍ୟବସ୍ଥା କରାଯାଇଛି ସେ ବାବଦେ ଶ୍ରୀ ଧଳ ଏହି ଆଇପିଏସ୍ ଶିକ୍ଷାନବିଶମାନଙ୍କୁ ଅବଗତ କରାଇଛନ୍। উচ্চশিক্ষা অনুষ্ঠান মানকে ছাত্রী আর কার্যরত মহিলা মানকর সুরক্ষা সুনিশ্চিত করবারকে বিশ্ববিদ্যালয় অনুদান আয়োগ ইউজিসি তরফ মার্গদর্শিকা জারি করা যাইছে। উচ্চ শিক্ষা অনুষ্ঠান মানে নিজের আভ্যন্তরীণ অভিযোগ কমিটি আইসিসি গঠন করবে। ইতার সহিত মহিলা মানক লাগি উচ্চ শিক্ষা অনুষ্ঠান মানকে স্বতন্ত্র মহিলা সেল গঠন করা যিবা। এচনির আঞ্চলিক খবর ইন শেষ হলা আরবেলার আঞ্চলিক খবর শুনিপারবে রাতে 7:02। জুহার।